ଜଳ ଜୀବନର ସବୁଠୁ ବଡ଼ ଆବଶ୍ୟକତା, ଆଉ ସେହି ଆବଶ୍ୟକତାକୁ ପୂରଣ କରିବାକୁ ମଣିଷକୁ ଯିବାକୁ ପଡ଼େ ଅନେକ ଦୂର, ତ ଆଉ କେତେବେଳେ ଶୋଷ ମେଣ୍ଟେଇବା ପାଇଁ ସେ ଖୋଜିବୁଲେ ବିଶୁଦ୍ଧ ତଥା ମଧୁର ଜଳ। ଠିକ୍ ସେହିପରି ସେମାନଙ୍କ ମନ ବି ଖୋଜିବୁଲୁଥିଲା ବିଶୁଦ୍ଧ ଜଳର ସେହି ମିଠା ମିଠା ଅନୁଭୂତିକୁ। କିନ୍ତୁ ସମୁଦ୍ରର ଲୁଣିପାଣି ସେହି ସୁମଧୁର ଅନୁଭୂତିଠାରୁ ବଞ୍ଚିତ କରି ରଖିଥିଲା ପୁରୀ ଜିଲ୍ଲାର ବ୍ରହ୍ମଗିରି, କଣାସ ଏବଂ ସତ୍ୟବାଦୀ ବ୍ଲକର ଅଧିବାସୀଙ୍କୁ। ଏହି ସମସ୍ୟାକୁ ଦୂର କରିବା ନିମନ୍ତେ ଏବେ 178 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ କଣାସ ବ୍ଲକର ଜଙ୍କିଆଠାରେ ନିର୍ମାଣ ହେବାକୁ ଯାଉଛି ଏକ ବୃହତ୍ ଜଳଯୋଗାଣ ପ୍ରକଳ୍ପ। ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।